ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
সঙ্গীত তুম নামে গাউছি মু আনন্দে হৃদয়র মো স্পন্দন হৃদয়র মো স্পন্দন লেখুছি মু গীত ছন্দরে লেখুছি মু
আমি আশা করুছু যে এই স্বাস্থ্য সূচনা আপনার দৈনিক জীবনের কিছু সাহায্য করুথিব। তাহলে বহুত উত্তম। আমার ঠিকানা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
মনুষ্যর দুষ্টতা। নমস্কার প্রিয় শ্রোতা, সেই আদি অনন্ত দয়াময় পরমেশ্বর, সর্বশক্তি সর্বজ্ঞানী, প্রেমর সাগর, অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউ থরে আপনমানকু এই কার্যক্রমরে স্বাগত করুছি। সেই সর্বশক্তি পরমেশ্বর আপনকু আশীর্বাদ করন্তু। আপনকর সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরে রাখন্তু। শত্রু শয়তান হস্তরু আপনকু সে সুরক্ষায় রাখন্তু। সে আপনকর মনকামনা পূর্ণ করন্তু। তাহাঙ্ক আশিস, তাহাঙ্ক প্রেম, তাহাঙ্ক করুণা, তাহাঙ্ক শান্তি সদা সর্বদা আপনঙ্ক ঠারে সহবর্তী রহ। প্রিয় শ্রোতা, চলন্তু আজি আমি মানে বাইবল ঠো বাইবলর কাহানী শিখিবা জানিবা, যা দ্বারা আম্ভমানঙ্ক আধ্যাত্মিক জীবন নৈতিক জীবন আগুকু বড়ি পারিব। আজির কাহানী হচ্ছে মনুষ্যর দুষ্টতা। এহা আমি পাওছো আদি পুস্তক 6-7 পর্বরে। এই রূপে যেতেবেলে পৃথিবীর মনুষ্যমানঙ্ক সংখ্যা বড়িবাকু লাগিলা, প্রিয় শ্রোতা, আমি জানিছু সদাপ্রভু পরমেশ্বর মনুষ্যকু আপনা প্রতিমূর্তিরে সৃষ্টি করেছিলে। আও শ্রেয় সৃষ্টি সময়ঠু বর্তমান যায় মনুষ্য জাতি আবৃত্তি বড়িবার সংখ্যা বড়িবাকু লাগিলা ও সেমানঙ্কর অনেক কন্যা জাত হেলে। যেতেবেলে পরমেশ্বরঙ্ক পুত্রগণ মনুষ্যমানঙ্কু কন্যাগণকু রূপবতী দেখি সেমানে যেউমানঙ্কু পছন্দ কলে সে সমস্তঙ্ক মধ্যরু বিবাহ করিবাকু লাগিলে। তহিঁরে সদাপ্রভু কহিলে, আমার আত্মা মনুষ্য মধ্যে সর্বদা অধিষ্ঠান করিব না, যেহেতু সেমানক বিফত গমনরে সেমানে মাংস মিত্র বা মাংস মাতৃ ଏ ନିମନ୍ତେ ସେମାନଙ୍କ ସମୟ 120 ବର୍ଷ ହେବ। ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ। ପୁଣି ତହିଁ ଉତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ। ସେମାନେ ମଧ୍ୟ ପୂର୍ବକାଳର ପଦ୍ଧତି ବୀର ଥିଲେ। ଅନନ୍ତର ସଦାପ୍ରଭୁ ଦେଖିଲେ ପ୍ରିୟସୋତା ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଢ଼ିଯାଇଛି, ଆଉ ତାହାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। କ'ଣ ପ୍ରିୟସୋତା, ଏହା ଆଜି ବି ଆମ ପୃଥିବୀରେ ଅନୁଭବ କରୁଛୁ କି ନାହିଁ? ହଁ, କରୁଛୁ। ସେ ସମୟରେ ସଦାପ୍ରଭୁ ସେହି ଲୋକମାନଙ୍କ ଦୁଷ୍ଟତା ବଢ଼ିବାର ଦେଖିଲେ। ସେମାନଙ୍କର ଅନ୍ତଃକରଣର ଭାବନା ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର ଥିଲା। ଆଉ ଏଥିନିମନ୍ତେ ସଦାପ୍ରଭୁ ପୃଥିବୀରେ ମଣିଷକୁ ନିର୍ମାଣ କରିବା ହେତୁରୁ ଅନୁତାପ ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମଣିଷକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଓ ଜନ୍ତୁ ଓ ଚୋର ପକ୍ଷୀଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ପ୍ରିୟସୋତା, ଯେବେ ସଦା ପ୍ରଭୁ ପରମେଶ୍ୱର ଏହିପରି କାର୍ଯ୍ୟଗୁଡ଼ାକ ଦେଖିଲେ, ସଦାପ୍ରଭୁ ପରମେଶ୍ୱର ଅନୁତାପ କରିଲେ। ମାତ୍ର ନୁହଁ, ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ପ୍ରିୟସୋତା, ନୁହଁଙ୍କର ବଂଶାବଳୀ ଏହି। ନୁହଁ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନୁହଁ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ନୁହଁ ସେମ୍ ଓ ହାମ୍ ଓ ଜେପତ୍ ଏହି ତିନି ପୁତ୍ରଙ୍କ ଜାତ କଲେ, ମାନେ ନୁହଁଙ୍କର ତିନି ପୁତ୍ର ଥିଲେ। ଆଉ ସେମାନଙ୍କ ନାମ ଥିଲା ସେମ୍, ହାମ୍ ଆଉ ଜେପତ୍। ସେହି ସମୟରେ ପୃଥିବୀରେ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରମ୍ୟରେ ପରିପୂର୍ଣ୍ଣ ଥିଲା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି। ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି, ତହୁ ପରମେଶ୍ୱର ନୁହଁଙ୍କୁ କହିଲେ, ଆମ ବା ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଲ ଉପସ୍ଥିତ ହେଲା। ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରମ୍ୟ ପରିପୂର୍ଣ୍ଣ ହୋଇଅଛି, ପୁଣି ଦେଖ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋଫର କାଠରେ ବା କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର, ଏହିପରି ସଦାପ୍ରଭୁ ପରମେଶ୍ୱର ନୁହଁକୁ କହିଲେ। ତହି ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତରର ଓ ବାହାରର ଝୁଣା ଦ୍ୱାରା ଲେପଣ କର, ତାହା ଏହି ପ୍ରକାରେ ନିର୍ମାଣ କରିବ ପରି ସଦାପ୍ରଭୁ ନୁହଁଙ୍କୁ ଆଦେଶ ଦେଲେ। ସେ କହିଲେ, ଦୀର୍ଘରେ 300 ହାତ, ପସ୍ତରେ 50 ହାତ, ଉଚ୍ଚରେ 30 ହାତ ହେବ, ଉପରରୁ 1 ହାତ ଛାଡ଼ି ଝରକା ରହିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ, ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ। ପୁଣି ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି ସେହି ସବୁ ବିନଷ୍ଟ କରିବା ନିମନ୍ତେ ଆମ୍ଭେ ଦେଖ ଆମ୍ଭେ ପୃଥିବୀ ଉପରେ ଜଳପ୍ଲାବନ କରିବା। ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ, ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା। ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବୋଧମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ପୁଣି ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ସଦାପ୍ରଭୁ ଏହିପରି ନୁହଙ୍କୁ କହିଲେ, ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନର ରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ, ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନୁହ ସେ ରୂପ କଲେ, ସେହିପରି କଲେ, ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ। ଅନନ୍ତର ସଦାପ୍ରଭୁ ନୁହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର, କାରଣ ଏହି କାଲର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମକୁ ଧାର୍ମିକ ଦେଖିଅଛୁ। ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ସୂଚୀ ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅସୁଚି ପଶୁଜାତିର ଏକ ଏକ ଦମ୍ପତି, ପ୍ରତ୍ୟେକ କ୍ଷେତ୍ର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ। ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବା, ପୃଥିବୀସ୍ଥ ଆମ୍ଭର ନିର୍ମତ ସମସ୍ତ ପ୍ରାଣୀକି ଲୁପ୍ତ କରିବା। ନୁହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ। ନୁହଙ୍କର ଛଅଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଲାବନ ହେଲା। ତହୁଁ ଜଳପ୍ଲାବନ ଅପେକ୍ଷାରେ ନୁହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ। ପ୍ରିୟ ଶ୍ରୋତା, ପୁଣି ନୁହ ପୁଣି ପରମେଶ୍ୱରଙ୍କ ଆଜ୍ଞାନୁସାରେ ସୂଚି ଓ ଅଶୁଚି ପଶୁପକ୍ଷୀ ବର୍ଗ ଓ ଭୂଚର ଉରଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ ନୁହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଲାବନର ଆରମ୍ଭ ହେଲା। ନୁହଙ୍କର ବୟସର ଛଅଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହାସମୁଦ୍ରର ସମସ୍ତ ଜଳକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ୱାରା ସବୁ ମୁକ୍ତ ହେଲା। ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା। ସେହିଦିନରେ ନୁହ ପୁଣି ଶେମ ଓ ହାମ ଓ ଜେପତ ନାମକ ନୁହଙ୍କର ପୁତ୍ରମାନେ ଆଉ ସେମାନଙ୍କ ସହିତ ନୁହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ। ପୁଣି ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟପଶୁ ଓ ସବୁ ଜାତୀୟ ଉରଗାମୀ ଓ ସବୁ ଜାତୀୟ ଭୂଚର ଓ କ୍ଷେଚର ପକ୍ଷୀ ଅର୍ଥାତ୍ ପ୍ରାଣବାୟୁ ବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୁହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ। ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱ ଦ୍ୱାରା ବନ୍ଦ କଲେ। ଅନନ୍ତର ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଲାବନ ହେଲା। ପୁଣି ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକି ଛାଡ଼ି ଭାସି ଉଠିଲା, ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଡ଼ୁ ବଡ଼ୁ ଜାହାଜ ଜଳ ଉପରେ ଚାଲିଗଲା। ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା। ତହୁ ପରେ 15 ହାତ ପର୍ଯ୍ୟନ୍ତ ଜଳ ଉଠିଲା। ତହୁ ପର୍ବତମାଳା ମଗ୍ନ ହେଲେ। ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍ ପକ୍ଷୀ ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ ଆଉ ସୁଷ୍ଠ ଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା ସେମାନେ ସମସ୍ତେ ମଲେ। ଏହି ରୂପେ ପୃଥିବୀର ଉପସ୍ଥିତ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍ ମନୁଷ୍ୟ ପଶୁ ଉରୋଗାମୀ ଜନ୍ତୁ କ୍ଷେଚର ପକ୍ଷୀ ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ। କେବଳ ନୁହଁ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ। ଏହି ରୂପେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା। ପ୍ରିୟ ଶ୍ରୋତା, ଦୃଷ୍ଟାନ୍ତ ଯେଉଁ ଦୁଷ୍ଟ କାର୍ଯ୍ୟରେ ଯେଉଁ ପରମେଶ୍ୱର ମନୁଷ୍ୟକୁ ଆପଣା ପ୍ରତିରୂପରେ ସୃଷ୍ଟି କରିଥିଲେ, ଆପଣା ପ୍ରତିରୂପରେ ସେମାନଙ୍କୁ ନିର୍ମାଣ କରିଥିଲେ, ଯେବେ ସେହି ନିର୍ମିତ ମନୁଷ୍ୟ ପରମେଶ୍ୱରଙ୍କ ସମ୍ମୁଖରେ ଭୁଲ ଯେଉଁ ଭାବନା ଯେଉଁ ଦୁଷ୍ଟାତ ସେମାନେ କଲେ, ତାହା ଦେଖି ପରମେଶ୍ୱର ଅନୁତାପ କଲେ ଆଉ ଏହି ନିର୍ଣ୍ଣୟ ନେଲେ କି ଏହି ମାନବ ଯିଏକି ତାହାଙ୍କ ହସ୍ତରୁ ସୃଷ୍ଟି ହୋଇଅଛି ସେମାନଙ୍କୁ ବିନଷ୍ଟ କରିବେ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦା ପ୍ରଭୁ ପରମେଶ୍ୱର ଯିଏକି ଆମମାନଙ୍କୁ ତାଙ୍କ ସହରୂପରେ ସୃଷ୍ଟି କରିଛନ୍ତି, ତାହାଙ୍କ ଆଜ୍ଞା ମାନି ତାଙ୍କ ଆଜ୍ଞା ଅନୁସାରେ ଆମେ ନିଜ ଜୀବନକୁ ପରିଚାଳନା କରିବା। ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିନୟ ସ୍ୱରୂପେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ନୁହଙ୍କ କାହାଣୀ ଆମମାନଙ୍କୁ ଶୁଣେଇଲ, ଯେଉଁ ମନୁଷ୍ୟ ତୁମ ଦ୍ୱାରା ସୃଷ୍ଟି ହୋଇଥିଲେ, ସେହି ମନୁଷ୍ୟ ଯେଉଁ ପାପ କଲେ, ଯେଉଁ ଦୁଷ୍ଟ କାମ କଲେ, ସେମାନଙ୍କ ଯେଉଁ ମନର କଳ୍ପନା ଅତ୍ୟନ୍ତ ଭୁଲ ଥିଲା, ଏହି କାରଣରୁ ସେମାନଙ୍କୁ ବିନାଶ କରିବା ପାଇଁ ଆପଣ ନିର୍ମଳ ନେଇଥିଲେ। ହେ ପରମେଶ୍ୱର, ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଭୁଲ କାମ କରୁ, ଆମ ପାପ ସବୁ କ୍ଷମା କର। ଆମେ ବିଶ୍ୱାସ କରୁଛୁ କି ଆମ ପାପ ତମେ କ୍ଷମା କରିଅଛ। ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ, ଆଉ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ମନେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতাগণ, এই কার্যক্রম আপনার কমিটি লাগিলা আমি আশা করু যে এই কার্যক্রম দ্বারা আপনার দৈনিক জীবনের আপনার কিছু লাভ পাউবে। ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ବିଷୟରେ ଯଦି ଆଉ ଅଧିକ ଜାଣିବା ନିମନ୍ତେ ଇଚ୍ଛୁକ ଅଛନ୍ତି ଓ ଆପଣଙ୍କ ମନ୍ତବ୍ୟ ଜଣାଇବା ପାଇଁ ଆମର ଏହି ଠିକଣାରେ ଆମକୁ ଯୋଗାଯୋଗ କରନ୍ତୁ। ଆମର ଠିକଣା ହେଉଛି ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ପୋଷ୍ଟ ବକ୍ସ 17, ସାଲିସବରୀ ପାର୍କ, ପୁନେ। ପିନ୍ ନମ୍ବର 411037। ଫୋନ୍ ନମ୍ବର ହେଉଛି 0897515342427 বা আমার ওয়েবসাইট খোলুন তো www.awr.org/ori বা আপনার যেকোনো অ্যান্ড্রয়েড মোবাইল, স্মার্টফোন, ট্যাবলেট, ডেস্কটপ, ল্যাপটপ, মোবাইল ফোন ইত্যাদি মাধ্যম দ্বারা বা আপ ডাউনলোড করন্তু। আপনার মোবাইল প্লে স্টোর ঠারো টাইপ করন্তু দ্য ভয়েস অফ হোপ AMC। এই কার্যক্রম প্রতিদিন প্রসারণ করা যাওছি, সময় সকাল 6:45, সন্ধ্যা 6:45। সদা প্রভু আপনার আশীর্বাদ করুন। ধন্যবাদ, নমস্কার।